ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ବିଧାନସଭାରେ ରାଜ୍ୟସଭାର 4 ଆସନ ପାଇଁ ଜାରି ରହିଛି ମତଦାନ। ଅପରାହ୍ନ 5 ଭୋଟ ଗଣତି ସହିତ ପ୍ରକାଶ ପାଇବ ଫଳାଫଳ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 11 ବୃଦ୍ଧି। ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ। ସମସ୍ତଙ୍କ ପାଇଁ ଟିକାକରଣ ମାନବିକ ଭାବରେ ସମ୍ଭବର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ରାଜ୍ୟସଭାର 4 ଆସନ ପାଇଁ ଓଡ଼ିଶା ବିଧାନସଭାର 54 ନମ୍ବର କକ୍ଷରେ ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ସକାଳ 9 ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ 4 ଯାଏ ଚାଲିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଜଣ ବିଧାୟକ ମତଦାନ କରିସାରିଲେଣି। ଭୋଟ୍ ଗ୍ରହଣ କେନ୍ଦ୍ରରେ ଭାରତୀୟ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଉପସ୍ଥିତ ଅଛନ୍ତି। ନିର୍ବାଚନ ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଧିକାରୀ ସତ୍ୟବ୍ରତ ରାଉତ ନିର୍ବାଚନ ପରିଚାଳନା କରୁଛନ୍ତି। ନିର୍ଦ୍ଧାରିତ ସମୟରେ ଭୋଟ୍ ଗ୍ରହଣ ସରିବା ପରେ ଅପରାହ୍ନ 5 ଭୋଟ୍ ଗଣତି ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବିହାର, ଓଡ଼ିଶା ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ଜାରି ରହିଛି। ପୂର୍ବରୁ ଗତ ମାସରେ 10 ରାଜ୍ୟର 37 ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଥିଲେ। ସେଥିମଧ୍ୟରୁ 26 ଆସନରେ ପ୍ରାର୍ଥୀ ନିର୍ଦ୍ଦନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ଓଡ଼ିଶାରେ 4 ଆସନ ପାଇଁ 5 ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର, ବିଜେଡିରୁ ସନ୍ତୃପ୍ତ ମିଶ୍ର, କଂଗ୍ରେସ ବିଜେଡି ସମର୍ଥିତ ଡାକ୍ତର ଦତ୍ତେଶ୍ୱର ହୋତା ଓ ସ୍ୱାଧୀନ ଭାବେ ଦିଲ୍ଲୀପ ରାୟ ରହିଛନ୍ତି। 147 ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର 79 ସଦସ୍ୟ ରହିଥିବା ବେଳେ 3 ସ୍ୱାଧୀନ ସଦସ୍ୟଙ୍କର ସମର୍ଥନ ରହିଛି। ବିଜେଡି ପାଖରେ 2 ବିଧାୟକଙ୍କ ନିଲମ୍ବନ ପରେ ମଧ୍ୟ 48 ସଦସ୍ୟ ରହିଛନ୍ତି। କଂଗ୍ରେସର 14 ଏବଂ ସିପିଆଇର 1 ସଦସ୍ୟ ଅଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 11 ବୃଦ୍ଧି ପାଇଛି। ଅନ୍ୟ 4 ଗୁରୁତର ଅବସ୍ଥାରେ ଚିକିତ୍ସିତ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପରିସ୍ଥିତି ଅନୁଧ୍ୟାନ କରି ମୃତକଙ୍କ ପରିବାରବର୍ଗଙ୍କୁ 25 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମ୍ଏନ୍ଆର୍ଏଫ୍ରୁ 2 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଓ ଆହତମାନଙ୍କ ପାଇଁ 50,000 ଟଙ୍କା ଘୋଷଣା କରାଯାଇଛି। ଶ୍ରୀ ମାଝି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଟେଲିଫୋନ୍ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି। ସମସ୍ତ ପ୍ରଭାବିତଙ୍କ ପାଇଁ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ଚିକିତ୍ସା ସେବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସମସ୍ତ ସମ୍ପୃକ୍ତ ବିଭାଗ ଏବଂ ଟିମ୍ ସମ୍ପୂର୍ଣ୍ଣ ସମନ୍ୱୟ ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଯେଉଁମାନେ ଏଥିରେ ଦୁର୍ଭାଗ୍ୟବଶତଃ ଭାବେ ପ୍ରାଣ ହରାଇଛନ୍ତି ତାଙ୍କ ଆତ୍ମାର ସଦ୍ଗତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଏବଂ ଯେଉଁମାନେ ଆହତ ହୋଇ ଅଲଗା ୱାର୍ଡରେ ଏବଂ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ସେମାନେ କିଭଳି ଭାବରେ ଉନ୍ନତ ସ୍ୱାସ୍ଥ୍ୟସେବା ତାଙ୍କୁ ଯୋଗାଇ ଦିଆଯିବ ସେ ବାବଦରେ ବିଭାଗକୁ ସମ୍ପୂର୍ଣ୍ଣ ଭାବରେ ନିର୍ଦ୍ଦେଶ ମୁଁ ଦେଇସାରିଛି। ଏଥିସହିତ ଯେଉଁ ପାଇଁ ତାଙ୍କ ପରିବାରଙ୍କ ପାଇଁ 25 ଟଙ୍କାର ଅନୁକମ୍ପାମୂଳକ ରାଶି ମଧ୍ୟ ଘୋଷଣା କରୁଅଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍ସିବି ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ନୂଆଦିଲ୍ଲୀ ସଂସଦ ଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ରାଜ୍ୟପାଳ ଓଡ଼ିଶାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ହେଉଥିବା ନିରନ୍ତର ପ୍ରଗତି, ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ରାଜ୍ୟର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଚାଲିଥିବା ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଟିକାକରଣର ଗୁରୁତ୍ୱ ଏବଂ ଏହା ବିଷୟରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଟିକାକରଣ ଦିବସ ଭାବେ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ଟିକାକରଣ ମାନବିକ ଭାବରେ ସମ୍ଭବ ବିଷୟବସ୍ତୁକୁ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। 1995 ମାର୍ଚ୍ଚ ମାସ 16 ତାରିଖରେ ଦେଶରେ ପ୍ରଥମ ଥର ପାଇଁ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ କାର୍ଯ୍ୟକାରୀ ହେଉଥିବା ଟିକାକରଣ ଅଭିଯାନରେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଏବଂ ଜନସାଧାରଣ ସାମିଲ ହେବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ପଲ୍ସ ପୋଲିଓ ଅଭିଯାନରୁ ଟିକାକରଣ ବିଶ୍ୱସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ଦେଶ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପରବର୍ତ୍ତୀ ପିଢ଼ିକୁ ସୁରକ୍ଷା ପ୍ରଦାନ କରିବା ଏବଂ ଏକ ସୁସ୍ଥ ଆସନ୍ତାକାଲିକୁ ସୁରକ୍ଷିତ ରଖିବାରେ ଟିକାକରଣ ଗୁରୁତ୍ୱ ବହନ କରିଥାଏ। ସରକାର ସାର୍ବଜନୀନ ଟିକାକରଣ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛନ୍ତି। ପ୍ରତ୍ୟେକ ଶିଶୁ, ପରିବାର ଏବଂ ସମ୍ପ୍ରଦାୟକୁ ଟିକାକରଣର ସୁବିଧା ମିଳିପାରିଲେ ଏକ ସୁସ୍ଥ ଓ ବିକଶିତ ଭାରତର ଗଠନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଜାତୀୟ ଟିକାକରଣ ଦିବସ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଡାକ୍ତର ଶ୍ୱେତା ସିଂହ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
ଆଉ ଆମେ ସମସ୍ତେ ଜାଣିଛୁ କି ଭ୍ୟାକ୍ସିନେସନ ଯୋଉ ଆମେ ପିଲାମାନଙ୍କୁ ଦଉଛୁ ସେଇଟା ବହୁତ ଜରୁରୀ। ଯେମିତି ପୋଲିଓ ହେଲା, ଟିବି ଅଗେନଷ୍ଟ ବିସିଜି ହେଲା, ଏମ୍ଏମ୍ଆର୍ ହେଲା ଅଗେନଷ୍ଟ ମିଜିଲ୍ସ ମମ୍ସ ରୁବେଲା, ତ ଚାଇଲ୍ଡହୁଡ୍ ଭ୍ୟାକ୍ସିନେସନ, ପିଲାଦିନ ଭ୍ୟାକ୍ସିନେସନ ସମସ୍ତେ ଜାଣିଛନ୍ତି, ଆଉ ଏଇଟା ବହୁତ ଜରୁରୀ ବି। ଏ ଦିନଟା ମନାଯାଏ କାହିଁ, ଫର୍ଷ୍ଟ ଓରାଲ ପୋଲିଓ ଭ୍ୟାକ୍ସିନ୍ ଆଜି ଦିଆ ହେଇଥିଲା ଇନ୍ ଦ ଇୟର 1995। ବଟ୍ ବହୁତ ଜଣ ଜାଣିନାହାନ୍ତି କି ଯେତେବେଳେ ଆମେ ଆଡଲ୍ଟ ହେଇଯାଉ ମୋର ଦେନ୍ 18 ଇୟର୍ସରେ ବି ଭ୍ୟାକ୍ସିନେସନ ବହୁତ ଜରୁରୀ। ଗଭର୍ଣ୍ଣମେଣ୍ଟ ଆଜି ଏ ଦିନଟା ପାଳନ କରୁଛନ୍ତି, ନ୍ୟାସନାଲ ଇମ୍ୟୁନାଇଜେସନ ଡେ, ଆଉ ମୁଁ ସମସ୍ତଙ୍କୁ ଅନୁରୋଧ କରିବି କି ସବୁ ଭ୍ୟାକ୍ସିନେସନ ବିଷୟରେ ଜାଗୃତ ହୁଅନ୍ତୁ, ଆଉ ଯାହାକୁ ଯୋଉଟା ଦରକାର ସେ ଭ୍ୟାକ୍ସିନ ନିଅନ୍ତୁ, ନିଜକୁ ସବୁ ରୋଗରୁ ବଞ୍ଚାନ୍ତୁ।
ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସିପିଇଟି ପାଇଁ ଆବେଦନ ସମୟସୀମା ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ରାତି 11:45 ଯାଏଁ ସାମ୍ସ ପୋର୍ଟାଲରେ ଫର୍ମ ପୂରଣ କରିପାରିବେ। ପୂର୍ବରୁ ସିପିଇଟି ପରୀକ୍ଷାର ଆବେଦନର ଶେଷ ତାରିଖ ଗତକାଲି ପର୍ଯ୍ୟନ୍ତ ଥିଲା। ଆସନ୍ତା ମାସ 27 ତାରିଖରୁ ମଇ ମାସ 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ପାଇଁ ଚୟନ କରାଯିବ। ଏଥିସହିତ ଜୁଲାଇ ମାସ 10 ତାରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ରହଣିଆ ପିଏମ୍ସି ହାଇସ୍କୁଲରେ ବାଳିକାମାନଙ୍କ ପାଇଁ ସ୍ୱାସ୍ଥ୍ୟ ଯତ୍ନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପୁଲିସ୍, ଶିକ୍ଷା ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବରୁ ଚିହ୍ନଟ କରାଯାଇଥିବା 15 ବର୍ଷର ଉର୍ଦ୍ଧ ଉଭୟ ମହିଳା ଓ ପୁରୁଷଙ୍କୁ ସାକ୍ଷରତା ପରୀକ୍ଷା କରାଯାଇଥିଲା। ସେମାନଙ୍କୁ ଛୁଟିଦିନମାନଙ୍କରେ 1 ଘଣ୍ଟା ଲେଖାଏଁ ପାଠ ପଢ଼ା ଯାଉଥିଲା। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଯୋଗଦେଇ 39 ଅଭିଯୋଗର ଶୁଣାଣି କରିଥିଲେ। 15 ଜଣ ହିତାଧିକାରୀଙ୍କୁ ହ୍ୱିଲ୍ ଚେୟାର ବଣ୍ଟନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ସମିତି ପରିସରରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟାରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ସର୍ବାଧିକ 55 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଓଡ଼ିଶା ବିଧାନସଭାରେ ରାଜ୍ୟସଭାର 4 ଆସନ ପାଇଁ ଜାରି ରହିଛି ମତଦାନ। ଅପରାହ୍ନ 5 ଭୋଟ ଗଣତି ସହିତ ପ୍ରକାଶ ପାଇବ ଫଳାଫଳ। କଟକ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 11 ବୃଦ୍ଧି। ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ। ସମସ୍ତଙ୍କ ପାଇଁ ଟିକାକରଣ ମାନବିକ ଭାବରେ ସମ୍ଭବର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।